ହେଇ ଫ୍ରେଣ୍ଡସ୍, ୱେଲକମ୍ ବ୍ୟାକ୍ ରେଡିଓ ଚକୋଲେଟ୍ 104 FM ଧୂମ୍ ମିଠାର ସକାଳର ପହିଲି ଗାଡ଼ି ଆପଣ ଟ୍ୟୁନ୍ କରିଛନ୍ତି ଆଣ୍ଡ ମୁଁ ଆପଣଙ୍କ ସାଥୀ ସ୍ୱାତି ଦେଉଛି ଆପଣଙ୍କ ସାଥ୍। ତେବେ ମୋ ସହିତ ଅଛନ୍ତି OECIT ର ରିଜିନାଲ୍ ମ୍ୟାନେଜର ଅରୁଣା ପଟ୍ଟନାୟକ ମ୍ୟାଡ଼ାମ ଏବଂ ଜୟସ ମହତୋ ସାର। ଜୟସ ସାର, ଆପଣଙ୍କୁ ପଚାରିବି, ବେସିକାଲି ଓଡ଼ିଶାରେ OECIT ର ଯେଉଁ କନସେପ୍ଟଟା, ମାନେ ମୁଁ ଭାବୁଛି ଲୋକାଲ ଲାଙ୍ଗୁଏଜ୍ରେ ଯଦି ଆପଣଙ୍କର କୋର୍ସଟା ପ୍ରୋଭାଇଡ୍ ହେଉଥିବ ତାହେଲେ ବେଟର ହୁଅନ୍ତା। ମାନେ ମୁଁ ଯାହା ଭାବୁଛି ଆପଣଙ୍କର ଆକ୍ଚୁଆଲି ସେୟା ପ୍ରୋଭାଇଡ୍ କରାଯାଉଛି କି?
ଆପଣ ବହୁତ କରେକ୍ଟ କହିଲେ। ଆମ କୋର୍ସ ଯେଉଁ ଅଛି, ବେସିକାଲି ୱି ଆର୍ ଟାର୍ଗେଟିଂ ଅଲ୍ ଲେଭଲ୍ସ ଅଫ୍ ପିପଲ୍ ଏକ୍ରସ୍ ଦି ଷ୍ଟେଟ୍। ତ ଆମର ଅର୍ବାନ୍ ଏରିଆ ବି ଆସୁଛି ସେଥିରେ, ମ୍ୟୁନିସିପାଲିଟି ଏରିଆ ବି ଆସୁଛି, ଗାଁ ଏରିଆ ବି ଆସୁଛି, ପଞ୍ଚାୟତ ଏରିଆ ବି ଆସୁଛି। ଆଉ ଯେହେତୁ ସାଉଥ, ନର୍ଥ, ଇଷ୍ଟ, ୱେଷ୍ଟ ସବୁ ସାଇଡ୍ କଭର ହେଉଛି, ଲାଙ୍ଗୁଏଜ୍ରେ ବି ଡିଫରେନ୍ସ ରହୁଛି। ସେଇଥିପାଇଁ ଆମର ଇଂଲିଶରେ ତ ଦିଆଯାଉଛି, ତା ଛଡ଼ା ହିନ୍ଦୀ ମିଡ଼ିୟମ୍ରେ ବି ପିଲା ପଢ଼ିପାରିବେ, ଆଉ ତା ଛଡ଼ା ଓଡ଼ିଆ ମିଡ଼ିୟମ୍ରେ ବି ପିଲା ପଢ଼ିପାରିବେ। ତ ଯେଉଁ ଆମର କଣ୍ଟେଣ୍ଟ ଆସୁଛି, ଯେଉଁ ରିଚ୍ କଣ୍ଟେଣ୍ଟ ମଲ୍ଟିମିଡ଼ିଆରେ ଅଛି, ବୋଥ୍ ଭିଜୁଆଲ୍ ଆଜ୍ ୱେଲ୍ ଆଜ୍ ଅଡିଓ, ଅଲ୍ ଦି ଥ୍ରୀ ଲାଙ୍ଗୁଏଜେସ୍ରେ ଆଭେଲେବଲ୍ ଅଛି। ତ ପିଲା ତାର ଯେଉଁ ବି କମ୍ଫର୍ଟେବିଲିଟି ଲେଭେଲ୍ ଅଛି ସେଇ ଅନୁସାରେ ସେ ସିଲେକ୍ଟ କରିପାରିବେ, ୱେଦର ହି ୱାଣ୍ଟସ୍ ଟୁ ଗୋ ଫର୍ ଇଂଲିଶ କଣ୍ଟେଣ୍ଟ, ହି ୱାଣ୍ଟସ୍ ଟୁ ଗୋ ଫର୍ ଓଡ଼ିଆ କଣ୍ଟେଣ୍ଟ, ହି ୱାଣ୍ଟସ୍ ଟୁ ଗୋ ଫର୍ ହିନ୍ଦୀ କଣ୍ଟେଣ୍ଟ। ବେସ୍ଡ ଅନ୍ ଦ୍ୟାଟ୍ ତାଙ୍କ ଲଗ୍ଇନ୍ରେ ଦେ କ୍ୟାନ୍ ଲର୍ନ। ଦିସ୍ ଇଜ୍ ୱାନ୍ ଗୁଡ୍ ଫିଚର୍ ଟାର୍ଗେଟିଂ ଅଲ୍ ଦି ଏରିଆ। ତ ଏଥିରେ ଯେତେବେଳେ ଆମେ ଟାର୍ଗେଟ୍ କରୁଛୁ ଭେରି ରିମୋଟ୍ ଏରିଆ, ସପୋଜ୍ ସେଥିରେ ଓଡ଼ିଆରେ ସେମାନେ ପଢ଼ୁଛନ୍ତି, ଏବେ ଗୋଟେ କ୍ୱେଶ୍ଚନ୍ ତାଙ୍କ ମାଇଣ୍ଡରେ ଆସୁଛି କି ଅନ୍ଲାଇନ୍ ଇ ଲର୍ନିଂ ମୋଡ଼ ଏତେ ହେଉଛି, ତ ସେଇଠି ମୁଁ ଗୋଟେ କଥା କ୍ଲିୟର୍ କରିବା ପାଇଁ ଚାହୁଁଛି। ଦି ସଫ୍ଟୱେର୍ ରନ୍ସ ଅନ୍ କ୍ୱାସି ଅଫ୍ଲାଇନ୍ ମୋଡ଼, ଦ୍ୟାଟ୍ ମିନ୍ସ ଇଣ୍ଟରନେଟ୍ ସବୁବେଳେ ଦରକାର ହୁଏନି ରନ୍ କରିବା ପାଇଁ। ଯେତେବେଳେ ଆପଣଙ୍କ ସେଣ୍ଟର୍ରେ ଇଣ୍ଟରନେଟ୍ ନାହିଁ, ପିଲା ଆସିକି ବସିକି ପଢ଼ିବ, ୟୁ ଡୋଣ୍ଟ ନିଡ୍ ଇଣ୍ଟରନେଟ୍ ଫର୍ ଦ୍ୟାଟ୍। ଇଣ୍ଟରନେଟ୍ ଇଜ୍ ନିଡେଡ୍ ୱେନ୍ ୟୁ ୱାଣ୍ଟ ଟୁ ଅପଲୋଡ୍ ଦିସ୍ କୋର୍ସ, ମାନେ ଆଟ୍ ଦି ଏଣ୍ଡ ଅଫ୍ ଦି ଡେ କି ଆଟ୍ ଦି ଏଣ୍ଡ ଅଫ୍ ଥ୍ରୀ ଡେଜ୍ ଇଭେନ୍ ଇଣ୍ଟରନେଟ୍ ନାହିଁ, ତାହେଲେ ବି ସେ ମାର୍କସ୍କୁ ସେ ଅପଲୋଡ୍ ହେଇପାରିବ ଅଥରାଇଜ୍ ଲର୍ଣ୍ଣିଂ ସେଣ୍ଟର୍ରୁ ଆମ ସର୍ଭର୍କୁ। ଆଉ ନୂଆ ପିଲା ଯେତେବେଳେ ରେଜିଷ୍ଟର କରିବେ, ତାଙ୍କ ପାଇଁ ଆଇଡି କ୍ରିଏଟ୍ କରିବା ପାଇଁ ଆଉ ତାଙ୍କ ରେଜିଷ୍ଟ୍ରେସନ୍ ସକ୍ସେସ୍ଫୁଲ୍ କରିବା ପାଇଁ ଇଣ୍ଟରନେଟ୍ ଦରକାର ହୁଏ, ନହେଲେ ମଝିରେ ଇଟ୍ସ ଏ କ୍ୱାସି ଅଫ୍ଲାଇନ୍ ବେସ୍ ସିଷ୍ଟମ୍।
ମାନେ ଅଲରେଡି ଫର୍ଷ୍ଟ ଗୋଟେ ଥର ତମେ ଯଦି ଅପଲୋଡ୍ କରି ନେଉଛ ତାହେଲେ କଣ୍ଟିନ୍ୟୁଅସ୍ଲି ତମେ ପଢ଼ିପାରିବ ସେଥିରୁ।
ୟେସ୍ ୟେସ୍ ୟେସ୍।
ଓକେ ଓକେ, ଥ୍ୟାଙ୍କ ୟୁ ସୋ ମଚ୍। ତେବେ କିଛି ତ କ୍ୱେଶ୍ଚିନ୍, କିଛି ତ ଆନ୍ସର୍ ଆପଣମାନେ ଜାଣିସାରିବେଣି, ବଟ୍ ମେନ୍ ପାର୍ଟ ହେଉଛି କୋର୍ସ ଫିଜ୍। କଥା ହେବା ଆଗକୁ ସେ ବିଷୟରେ ଶୁଣିଥାନ୍ତୁ ରେଡିଓ ଚକୋଲେଟ୍।